ଓମ୍ ଶାନ୍ତି। 14 ଜାନୁଆରୀ 2025 ମସିହାର ସାକାର ମହାବାକ୍ୟ। ମିଠେ ବଚ୍ଚେ, ତୁମର ଦୃଷ୍ଟି ଶରୀର ପ୍ରତି ଯିବା ଉଚିତ ନୁହେଁ। ନିଜକୁ ଆତ୍ମା ମନେ କର, ଶରୀରକୁ ଦେଖ ନାହିଁ। ପ୍ରଶ୍ନ, ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ ମାନଙ୍କୁ ବିଶେଷ କେଉଁ ଦୁଇଟି କଥା ଉପରେ ଧ୍ୟାନ ଦେବାକୁ ହେବ? ଉତ୍ତର, 1 ନମ୍ବର ପାଠ ପଢା ଉପରେ, 2 ନମ୍ବର ଦୈବୀ ଗୁଣ ଉପରେ। କେତେକ ପିଲାଙ୍କ ଭିତରେ କ୍ରୋଧର ଅଂଶ ମଧ୍ୟ ନାହିଁ, ଆଉ କେହି ତ କ୍ରୋଧର ବଶୀଭୂତ ହୋଇ ବହୁତ ଲଢେଇ ଝଗଡା କରୁଛନ୍ତି। ପିଲାମାନେ ଭାବିବା ଉଚିତ ଯେ ଆମକୁ ଦୈବୀ ଗୁଣ ଧାରଣ କରି ଦେବତା ହେବାକୁ ପଡିବ। କେବେ ବି କ୍ରୋଧିତ ହୋଇ କଥାବାର୍ତ୍ତା କରିବା ଉଚିତ ନୁହେଁ। ବାବା କହୁଛନ୍ତି, ଯଦି କୌଣସି ସନ୍ତାନ ଭିତରେ କ୍ରୋଧ ଅଛି ତେବେ ତାକୁ ଭୂତନାଥ ଭୂତ ନାଥିନୀ କୁହାଯିବ। ଏଭଳି ଭୂତ ପ୍ରବେଶ କରିଥିବା ଆତ୍ମାମାନଙ୍କ ସହିତ ତୁମମାନଙ୍କୁ କଥାବାର୍ତ୍ତା ମଧ୍ୟ କରିବା ଉଚିତ ନୁହେଁ। ଗୀତ, ତକଦିର ଜଗା କର ଆଇ ହୁଁ, ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ ଅନ୍ୟ କୌଣସି ବି ସତ୍ସଙ୍ଗରେ କେବେ ହେଲେ ରେକର୍ଡ ଗୀତ ଉପରେ ବୁଝାଇ ନଥାନ୍ତି, ସେଠାରେ ଶାସ୍ତ୍ର ଶୁଣାଇଥାନ୍ତି। ଗୁରୁଦ୍ୱାରରେ ଯେପରି ଗ୍ରନ୍ଥରୁ ଦୁଇଟି ବଚନ ବାହାର କରି କଥାକାର ବସି ତାର ବିସ୍ତାର କରି ଶୁଣାଇଥାନ୍ତି, ରେକର୍ଡ ଗୀତ ଉପରେ କେହି ବୁଝାଇବା ଏହା ଅନ୍ୟ କେଉଁଠାରେ ହୁଏ ନାହିଁ। ଏବେ ବାବା ବୁଝାଉଛନ୍ତି ଯେ ଏସବୁ ହେଉଛି ଭକ୍ତି ମାର୍ଗର ଗୀତ। ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ଜ୍ଞାନ ହେଉଛି ଅଲଗା ଜିନିଷ, ଯାହା ଏକମାତ୍ର ନିରାକାର ଶିବଙ୍କ ଠାରୁ ମିଳିପାରିବ, ଏହାକୁ ଆତ୍ମଜ୍ଞାନ କୁହାଯାଉଛି। ଜ୍ଞାନ ତ ବହୁତ ପ୍ରକାରର ଅଛି ନା, କାହାକୁ ଯଦି ପଚରାଯିବ ଏହି ଗାଲିଚା କିପରି ତିଆରି ହୁଏ, ତୁମର ଜ୍ଞାନ ଅଛି? ପ୍ରତ୍ୟେକ ଜିନିଷର ଜ୍ଞାନ ରହିଛି, ସେସବୁ ହେଲା ଭୌତିକ ଜ୍ଞାନ। ପିଲାମାନେ ଜାଣିଛନ୍ତି ଆମ ଆତ୍ମାମାନଙ୍କର ଆତ୍ମିକ ପିତା ଏକମାତ୍ର ସିଏ ହିଁ ଅଟନ୍ତି, ତାଙ୍କର ରୂପ ଦେଖାଯାଏ ନାହିଁ। ସେହି ନିରାକାରଙ୍କର ଚିତ୍ର ମଧ୍ୟ ଶାଳଗ୍ରାମ ସଦୃଶ ଅଟେ, ତାଙ୍କୁ ହିଁ ପରମାତ୍ମା କୁହାଯାଏ, ତାଙ୍କୁ ନିରାକାର ମଧ୍ୟ କୁହାଯାଏ। ତାଙ୍କର ମନୁଷ୍ୟଙ୍କ ପରି ଆକାର ନାହିଁ, ପ୍ରତ୍ୟେକ ବସ୍ତୁର ନିଶ୍ଚିତ ଆକାର ରହିଥାଏ। ସମସ୍ତଙ୍କ ମଧ୍ୟରେ ସବୁଠାରୁ ଛୋଟ ଆକାର ହେଉଛି ଆତ୍ମାର, ଏହାକୁ ପ୍ରକୃତିର ବିଚିତ୍ରତା ହିଁ କୁହାଯିବ। ଆତ୍ମା ବହୁତ ଛୋଟ ଅଟେ, ଯାହାକି ଏହି ଆଖି ଦ୍ୱାରା ଦେଖାଯାଏ ନାହିଁ। ତୁମ ସନ୍ତାନ ମାନଙ୍କୁ ଦିବ୍ୟ ଦୃଷ୍ଟି ମିଳିଛି, ଯାହା ଦ୍ୱାରା ତୁମେ ସବୁ ସାକ୍ଷାତକାର କରୁଛ। ଯାହା ଅତୀତ ହୋଇଯାଇଛି ତାକୁ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖାଯାଇଥାଏ। 1 ନମ୍ବର ତ ଏହି ଜ୍ଞାନ ଅତୀତ ହୋଇଯାଇଛି। ଏବେ ପୁନର୍ବାର ବାବା ଆସିଥିବାରୁ ତାଙ୍କର ମଧ୍ୟ ସାକ୍ଷାତକାର ହେଉଛି, ଏହା ବହୁତ ସୂକ୍ଷ୍ମ କଥା। ଏଥିରୁ ବୁଝାଯାଉଛି ପରମ ପିତା ପରମାତ୍ମାଙ୍କ ବିନା ଆତ୍ମାର ଜ୍ଞାନ କେହି ଦେଇପାରିବେ ନାହିଁ। ମନୁଷ୍ୟମାନେ ଯେପରି ଆତ୍ମାକୁ ଯଥାର୍ଥ ଭାବରେ ଜାଣିନାହାନ୍ତି, ସେହିପରି ପରମାତ୍ମାଙ୍କୁ ମଧ୍ୟ ଯଥାର୍ଥ ରୂପେ ଜାଣିପାରିବେ ନାହିଁ। ଦୁନିଆରେ ମନୁଷ୍ୟମାନଙ୍କର ଅନେକ ମତ ରହିଛି। କେହି କହୁଛନ୍ତି ଆତ୍ମା ପରମାତ୍ମାଙ୍କ ଠାରେ ଲୀନ ହୋଇଯାଉଛି, କେହି ପୁଣି ଆଉ କଣ କହୁଛନ୍ତି। ଏବେ ତୁମେ ପିଲାମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ, ତାହା ମଧ୍ୟ ସମସ୍ତଙ୍କ ବୁଦ୍ଧିରେ ସମାନ ଭାବେ ଧାରଣ ହୋଇପାରିବ ନାହିଁ, ନିରନ୍ତର ବୁଦ୍ଧିରେ ମଧ୍ୟ ରଖିବାକୁ ହେବ। ଆମେ ହେଉଛୁ ଆତ୍ମା, ଆତ୍ମାକୁ ହିଁ 84 ଜନ୍ମର ଅଭିନୟ କରିବାକୁ ପଡୁଛି। ବର୍ତ୍ତମାନ ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ପରମ ପିତା ପରମାତ୍ମାଙ୍କୁ ଚିହ୍ନ ଏବଂ ମନେ ପକାଅ, ବାବା କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ତୁମ ସନ୍ତାନ ମାନଙ୍କୁ ଜ୍ଞାନ ଦେଉଛି। ତୁମେ ନିଜକୁ ଆତ୍ମା ଭାବୁନଥିବାରୁ ତୁମର ଦୃଷ୍ଟି ଏହି ବ୍ରହ୍ମାଙ୍କ ଶରୀର ପ୍ରତି ଚାଲିଯାଉଛି। ବାସ୍ତବରେ ତୁମର ୟାଙ୍କ ସହିତ କୌଣସି କାମ ନାହିଁ। ସମସ୍ତଙ୍କର ସଦ୍ଗତି ଦାତା ତ ସେହି ଶିବ ବାବା ଅଟନ୍ତି। ତାଙ୍କର ମତରେ ଚାଲି ଆମେ ସମସ୍ତଙ୍କୁ ସୁଖ ଦେଉଛୁ। ବ୍ରହ୍ମାଙ୍କର ମଧ୍ୟ ଅହଙ୍କାର ଆସୁନାହିଁ ଯେ ମୁଁ ସମସ୍ତଙ୍କୁ ସୁଖ ଦେଉଛି। ଯିଏ ବାବାଙ୍କୁ ସମ୍ପୂର୍ଣ୍ଣ ରୂପେ ମନେ ପକାଉ ନାହାନ୍ତି ତାଙ୍କର ଅବଗୁଣ ରହିଯାଉଛି। ନିଜକୁ ଆତ୍ମା ବୋଲି ଭାବୁନାହାନ୍ତି। ମନୁଷ୍ୟ ତ ନା ଆତ୍ମାକୁ ନା ପରମାତ୍ମାଙ୍କୁ ଜାଣିଛନ୍ତି। ସର୍ବବ୍ୟାପୀର ଜ୍ଞାନ ମଧ୍ୟ ଭାରତବାସୀମାନେ ହିଁ ପ୍ରଚାର କରିଛନ୍ତି। ତୁମମାନଙ୍କ ମଧ୍ୟରେ ଯେଉଁମାନେ ସେବା ଯୋଗ୍ୟ ସନ୍ତାନ ଅଛନ୍ତି ସେହିମାନେ ହିଁ ବୁଝୁଛନ୍ତି, ବାକି ସବୁ ଏତେ ବୁଝିପାରୁ ନାହାନ୍ତି। ଯଦି ବାବାଙ୍କର ସମ୍ପୂର୍ଣ୍ଣ ପରିଚୟ ପିଲାମାନଙ୍କ ପାଖରେ ଥିବ ତେବେ ବାବାଙ୍କୁ ମନେ ପକାଇବେ, ନିଜ ଭିତରେ ଦୈବୀ ଗୁଣ ଧାରଣ କରିବେ। ଶିବ ବାବା ତୁମ ପିଲାମାନଙ୍କୁ ବୁଝାଉଛନ୍ତି, ଏହା ହେଉଛି ନୂଆ କଥା। ଏଥିରେ ବ୍ରାହ୍ମଣଙ୍କର ମଧ୍ୟ ନିଶ୍ଚିତ ଆବଶ୍ୟକ ରହିଛି। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ କେବେ ହୋଇଥାନ୍ତି ଏ କଥା ଦୁନିଆରେ କାହାକୁ ଜଣାନାହିଁ। ବ୍ରାହ୍ମଣ ତ ଅନେକ ଅଛନ୍ତି, କିନ୍ତୁ ସେମାନେ ହେଲେ କୁଖ ବଂଶାବଳୀ ଅର୍ଥାତ୍ ଗର୍ଭଜାତ। ସେମାନେ କେହି ବ୍ରହ୍ମାଙ୍କର ମୁଖ ବଂଶାବଳୀ ସନ୍ତାନ ନୁହନ୍ତି। ବ୍ରହ୍ମାଙ୍କର ସନ୍ତାନ ମାନଙ୍କୁ ତ ଈଶ୍ୱର ପିତାଙ୍କ ନିକଟରୁ ସମ୍ପତ୍ତି ମିଳୁଛି। ତୁମକୁ ଏବେ ବର୍ଷା ମିଳୁଛି ନା, ତୁମେ ବ୍ରାହ୍ମଣ ଅଲଗା ଅଟ, ସେମାନେ ଅଲଗା ଅଟନ୍ତି। ତୁମେ ବ୍ରାହ୍ମଣ ହେଉଛ ସଙ୍ଗମ ଯୁଗରେ, ସେମାନେ ଦ୍ୱାପର କଳି ଯୁଗରେ ହେଉଛନ୍ତି। ଏହି ସଙ୍ଗମ ଯୁଗୀ ବ୍ରାହ୍ମଣ ହିଁ ଅଲଗା ଅଟନ୍ତି। ପ୍ରଜାପିତା ବ୍ରହ୍ମାଙ୍କର ଅନେକ ସନ୍ତାନ ଅଛନ୍ତି, ଯଦିଓ ଦେହର ବିନାଶୀ ପିତାଙ୍କୁ ମଧ୍ୟ ବ୍ରହ୍ମା କୁହାଯିବ। କାହିଁକି ନା ପିଲାଙ୍କୁ ଜନ୍ମ ଦେଇଛନ୍ତି, କିନ୍ତୁ ସେ ସବୁ ହେଲା ଶାରୀରିକ କଥା। ଏହି ବାବା ତ କହୁଛନ୍ତି ସବୁ ଆତ୍ମା ମାନେ ମୋର ସନ୍ତାନ ଅଟନ୍ତି, ତୁମେମାନେ ମିଠା ମିଠା ରୁହାନି ସନ୍ତାନ ଅଟ। ଏ କଥା କାହାକୁ ବୁଝାଇବା ବହୁତ ସହଜ ଅଟେ। ଶିବ ବାବାଙ୍କର ନିଜର ଶରୀର ନାହିଁ, ଶିବ ଜୟନ୍ତୀ ପାଳନ କରୁଛନ୍ତି କିନ୍ତୁ ତାଙ୍କର ଶରୀର ଦେଖାଯାଏ ନାହିଁ। ବାକି ଆଉ ସମସ୍ତଙ୍କର ଶରୀର ଅଛି, ସବୁ ଆତ୍ମା ମାନଙ୍କର ନିଜ ନିଜର ଶରୀର ରହିଛି। ଶରୀରର ନାମ ଦିଆଯାଇଥାଏ, ପରମାତ୍ମାଙ୍କର ନିଜର ଶରୀର ହିଁ ନାହିଁ, ସେଥିପାଇଁ ତାଙ୍କୁ ପରମାତ୍ମା କୁହାଯାଉଛି। ତାଙ୍କ ଆତ୍ମାର ହିଁ ନାମ ହେଉଛି ଶିବ, ସେହି ନାମ କେବେ ବଦଳେ ନାହିଁ। ଶରୀର ବଦଳିଲେ ନାମ ମଧ୍ୟ ବଦଳି ଯାଇଥାଏ। ଶିବ ବାବା କହୁଛନ୍ତି ମୁଁ ତ ସର୍ବଦା ନିରାକାର ପରମାତ୍ମା ହିଁ ଅଟେ। ଡ୍ରାମାର ଯୋଜନା ଅନୁସାରେ ବର୍ତ୍ତମାନ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛି। ସନ୍ନ୍ୟାସୀ ମାନଙ୍କର ମଧ୍ୟ ନାମ ବଦଳିଥାଏ, ଗୁରୁଙ୍କର ଶିଷ୍ୟ ହେଲେ ନାମ ବଦଳିଥାଏ। ତୁମମାନଙ୍କର ମଧ୍ୟ ନାମ ବଦଳିଥିଲା, କିନ୍ତୁ କେତେ ଜଣଙ୍କର ନାମ ବଦଳାଇବି? କେତେ ପଳାଇଗଲେ? ଯେଉଁମାନେ ଆରମ୍ଭ ସମୟରେ ଥିଲେ ତାଙ୍କର ନୂଆ ଅଲୌକିକ ନାମ ରଖାଯାଇଥିଲା, ଏବେ ନାମ ରଖାଯାଉ ନାହିଁ। କାହା ଉପରେ ମଧ୍ୟ ବିଶ୍ୱାସ ନାହିଁ। ମାୟା ବହୁତଙ୍କୁ ହରାଇ ଦେଉଥିବାରୁ ପଳାଇ ଯାଉଛନ୍ତି, ସେଥିପାଇଁ ବାବା କାହାର ମଧ୍ୟ ଅଲୌକିକ ନାମ ରଖୁନାହାନ୍ତି। କାହାର ରଖିବେ, କାହାର ରଖିବେ ନାହିଁ, ଏହା ମଧ୍ୟ ଠିକ ନୁହେଁ। ସମସ୍ତେ ତ କହୁଛନ୍ତି ବାବା ମୁଁ ଆପଣଙ୍କର ହୋଇଗଲି, କିନ୍ତୁ ଯଥାର୍ଥ ଭାବେ ମୋର ହେଉନାହାନ୍ତି। ଅନେକ ଅଛନ୍ତି ଯେଉଁମାନେ ଉତ୍ତରାଧିକାରୀ ହେବାର ରହସ୍ୟକୁ ମଧ୍ୟ ଜାଣିନାହାନ୍ତି। ବାବାଙ୍କୁ ସାକ୍ଷାତକାର କରିବା ପାଇଁ ଆସୁଛନ୍ତି, କିନ୍ତୁ ଉତ୍ତରାଧିକାରୀ ହେଉନାହାନ୍ତି, ସେମାନେ ବିଜୟ ମାଳାରେ ଆସିପାରିବେ ନାହିଁ। କେତେକ ଭଲ ଭଲ ପିଲା ଭାବୁଛନ୍ତି ଆମେ ତ ଉତ୍ତରାଧିକାରୀ ଅଟୁ, କିନ୍ତୁ ବାବା ଜାଣିଛନ୍ତି ଇଏ ଉତ୍ତରାଧିକାରୀ ନୁହନ୍ତି। ଉତ୍ତରାଧିକାରୀ ହେବା ପାଇଁ ଭଗବାନଙ୍କୁ ନିଜର ଉତ୍ତରାଧିକାରୀ କରିବାକୁ ହେବ। ଏହି ରହସ୍ୟକୁ ବୁଝାଇବା ମଧ୍ୟ ମୁସ୍କିଲ ଅଟେ। ବାବା ବୁଝାଉଛନ୍ତି ଉତ୍ତରାଧିକାରୀ କାହାକୁ କୁହାଯାଏ। ଭଗବାନଙ୍କୁ କେହି ଯଦି ଉତ୍ତରାଧିକାରୀ କରିବେ ତେବେ ସମ୍ପତ୍ତି ଦେବାକୁ ପଡ଼ିବ, ତେବେ ଯାଇ ବାବା ଉତ୍ତରାଧିକାରୀ କରାଇବେ। ଗରିବମାନଙ୍କ ବିନା କୌଣସି ସାହୁକାର ସମ୍ପତ୍ତି ଦେଇପାରିବେ ନାହିଁ। କେତେ କମ ଆତ୍ମାଙ୍କର ମାଳା ହେଉଛି ଏ କଥା ମଧ୍ୟ କେହି ବାବାଙ୍କୁ ପଚାରିଲେ ବାବା ମଧ୍ୟ କହିପାରିବେ ତୁମେ ଉତ୍ତରାଧିକାରୀ ହେବା ପାଇଁ ଯୋଗ୍ୟ ନା ନାହଁ। ଏଇ ବ୍ରହ୍ମା ବାବା ମଧ୍ୟ କହିପାରିବେ, ବୁଝିବା ପାଇଁ ଏହା ସାଧାରଣ କଥା ଅଟେ। ଉତ୍ତରାଧିକାରୀ ହେବା ପାଇଁ ମଧ୍ୟ ବହୁତ ବୁଦ୍ଧି ଦରକାର। ଦେଖୁଛନ୍ତି ଲକ୍ଷ୍ମୀନାରାୟଣ ବିଶ୍ୱର ମାଲିକ ଥିଲେ, କିନ୍ତୁ ସେହି ମାଲିକ ପଣିଆ ସେ କିପରି ନେଲେ ଏ କଥା କେହି ଜାଣିନାହାନ୍ତି। ଏବେ ତୁମ ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ଅଛି, ତୁମକୁ ଏହିପରି ହେବାକୁ ପଡିବ। ପିଲାମାନେ ମଧ୍ୟ କହୁଛନ୍ତି ଆମେ ତ ସୂର୍ଯ୍ୟବଂଶୀ ଲକ୍ଷ୍ମୀ ନାରାୟଣ ହେବୁ ନା କି ଚନ୍ଦ୍ରବଂଶୀ ରାମ ସୀତା। ଶାସ୍ତ୍ରରେ ରାମ ସୀତାଙ୍କର ମଧ୍ୟ ନିନ୍ଦା କରାଯାଇଛି, ଲକ୍ଷ୍ମୀ ନାରାୟଣଙ୍କର କେବେ କେହି ନିନ୍ଦା କରିନାହାନ୍ତି। ଶିବ ବାବା ଓ କୃଷ୍ଣଙ୍କର ମଧ୍ୟ ନିନ୍ଦା କରିଛନ୍ତି। ବାବା କହୁଛନ୍ତି ମୁଁ ତ ପିଲାମାନଙ୍କୁ ଏତେ ଶ୍ରେଷ୍ଠ କରାଉଛି, ମୋ ଠାରୁ ମଧ୍ୟ ପିଲାମାନେ ବହୁତ ଉଚ୍ଚ ଚାଲି ଯାଉଛନ୍ତି। ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ କେବେ କେହି ନିନ୍ଦା କରୁନାହାନ୍ତି, ଯଦିଓ ସେହି କୃଷ୍ଣଙ୍କର ଆତ୍ମା ଅଟନ୍ତି, କିନ୍ତୁ ନ ଜାଣିଥିବା କାରଣରୁ ନିନ୍ଦା କରିଦେଉଛନ୍ତି। ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ମଧ୍ୟ ବହୁତ ଖୁସିରେ ତିଆରି କରିଥାନ୍ତି, ବାସ୍ତବରେ ରାଧା କୃଷ୍ଣଙ୍କର କରିବା ଉଚିତ, କାହିଁକି ନା ସେମାନେ ସତୁ ପ୍ରଧାନ ଅଟନ୍ତି, ଏହା ତାଙ୍କର ଯୁବାବସ୍ଥା, ତେଣୁ ତାଙ୍କୁ ସତୁ ବୋଲି କୁହାଯାଉଛି। ସେ ଛୋଟ ପିଲା ହୋଇଥିବାରୁ ତାଙ୍କୁ ସତୁ ପ୍ରଧାନ କୁହାଯିବ। ଛୋଟ ପିଲା ମହାତ୍ମା ସମାନ ହୋଇଥାନ୍ତି, ଛୋଟ ପିଲା ଯେପରି ବିକାର ବିଷୟରେ ଅଜ୍ଞାନୀ ହୋଇଥାନ୍ତି, ସେହିପରି ସେଠାରେ ବଡ଼ମାନେ ମଧ୍ୟ ବିକାର କ'ଣ ଏକଥା ଜାଣିବେ ନାହିଁ। ଏ ପାଞ୍ଚ ଭୂତ ସେଠାରେ ରହିବ ନାହିଁ, ବିକାର ବିଷୟରେ ଯେପରି ଅଜ୍ଞ ହୋଇଥିବେ। ବର୍ତ୍ତମାନ ତ ହେଉଛି ରାତ୍ରି, କାମ ବିକାରର ପ୍ରଚେଷ୍ଟା ରାତ୍ରିରେ ହିଁ ହୋଇଥାଏ, ଦେବତାମାନେ ଦିନରେ ଥିବାରୁ କାମ ବିକାର ହୋଇନଥାଏ, କୌଣସି ବିକାର ନଥାଏ। ଏବେ ରାତ୍ରିରେ ଅର୍ଥାତ୍ କଳିଯୁଗରେ ସମସ୍ତେ ବିକାରୀ ହୋଇଯାଇଛନ୍ତି, ତେଣୁ ତୁମେ ଜାଣିଛ ଦିନ ହେବା ମାତ୍ରକେ ଆମର ସବୁ ବିକାର ଚାଲିଯିବ, ବିକାର କ'ଣ ଏ କଥା ସେଠାରେ ଜାଣିବେ ବି ନାହିଁ। ଏହା ରାବଣର ବିକାରୀ ଗୁଣ ଅଟେ। ଏହା ହେଉଛି ବିକାରୀ ଦୁନିଆ। ନିର୍ବିକାରୀ ଦୁନିଆରେ ବିକାରର କୌଣସି କଥା ରହିବ ନାହିଁ, ସେଥିପାଇଁ ତାକୁ ଈଶ୍ୱରୀୟ ରାଜ୍ୟ ବୋଲି କୁହାଯାଉଛି। ଏବେ ଆସୁରୀ ରାଜ୍ୟ ଚାଲିଛି ଏ କଥା କେହି ଜାଣିନାହାନ୍ତି। ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ସବୁ କିଛି ଜାଣିଛ, ଢେର ସନ୍ତାନ ଅଛନ୍ତି, କୌଣସି ମନୁଷ୍ୟ ବୁଝିପାରିବେ ନାହିଁ ଯେ ଏହି ବ୍ରହ୍ମା କୁମାର କୁମାରୀ ମାନେ କାହାର ସନ୍ତାନ ଅଟନ୍ତି। ସମସ୍ତେ ଶିବ ବାବାଙ୍କୁ ମନେ ପକାଉଛନ୍ତି, ବ୍ରହ୍ମାଙ୍କୁ ବି ନୁହେଁ, ବ୍ରହ୍ମା ବାବା ନିଜେ କହୁଛନ୍ତି ଶିବ ବାବାଙ୍କୁ ମନେ ପକାଅ, ଯାହାଦ୍ୱାରା ବିକର୍ମ ବିନାଶ ହେବ। ଅନ୍ୟ କାହାକୁ ବି ମନେ ପକାଇଲେ ବିକର୍ମ ବିନାଶ ହେବ ନାହିଁ। ଗୀତାରେ ମଧ୍ୟ କୁହାଯାଇଛି ମାମେକମ୍ ୟାଦ କରୁ, ଅର୍ଥାତ୍ କେବଳ ମତେ ମନେ ପକାଅ। କୃଷ୍ଣ ତ ଏ କଥା କହିପାରିବେ ନାହିଁ, ନିରାକାର ବାବାଙ୍କ ନିକଟରୁ ହିଁ ସମ୍ପତ୍ତି ମିଳିଥାଏ। ନିଜକୁ ଯେତେବେଳେ ଆତ୍ମା ଭାବିବ ସେତେବେଳେ ଯାଇ ନିରାକାର ବାବାଙ୍କୁ ମନେ ପକାଇ ପାରିବ। ମୁଁ ହେଉଛି ଆତ୍ମା, ପ୍ରଥମେ ଏହି ନିଶ୍ଚୟକୁ ଦୃଢ଼ କରିବାକୁ ହେବ। ମୋର ପିତା ପରମାତ୍ମା ଅଟନ୍ତି। ସେ କହୁଛନ୍ତି, ମୋତେ ମନେ ପକାଇଲେ ମୁଁ ତୁମକୁ ସ୍ୱର୍ଗର ସମ୍ପତ୍ତି ଦେବି। ମୁଁ ସମସ୍ତଙ୍କର ସୁଖଦାତା। ମୁଁ ସବୁ ଆତ୍ମାମାନଙ୍କୁ ଶାନ୍ତିଧାମକୁ ନେଇଯାଉଛି। ଯେଉଁମାନେ କଳ୍ପ ପୂର୍ବରୁ ବାବାଙ୍କ ଠାରୁ ସତ୍ୟଯୁଗୀ ସମ୍ପତ୍ତି ନେଇଥିବେ ସେହିମାନେ ହିଁ ଆସି ନେବେ ଓ ବ୍ରାହ୍ମଣ ହେବେ। ବ୍ରାହ୍ମଣ ମାନଙ୍କ ମଧ୍ୟରେ ବି କେତେକ ସନ୍ତାନ ପକା ଅଟନ୍ତି। କେହି ନିଜ ପିଲା ହେବେ ଏବଂ କେହି ଥାବତ ପିଲା ମଧ୍ୟ ହେବେ। ଆମେ ନିରାକାର ଶିବ ବାବାଙ୍କର ବଂଶାବଳୀ ଅଟୁ। ତୁମେ ଜାଣିଛ ଯେ ବଂଶ କିପରି ବଢି ଚାଲିଛି। ଏବେ ବ୍ରାହ୍ମଣ ହେବା ପରେ ଆମକୁ ଘରକୁ ଫେରିବାକୁ ହେବ। ସବୁ ଆତ୍ମାମାନେ ଶରୀର ଛାଡ଼ି ଘରକୁ ଫେରିଯିବେ। ପାଣ୍ଡବ ଏବଂ କୌରବ ଉଭୟଙ୍କୁ ଶରୀର ଛାଡ଼ିବାକୁ ପଡିବ। ତୁମେ ଏହି ଜ୍ଞାନର ସଂସ୍କାର ନେଇ ଯାଉଛ, ପୁଣି ସେହି ଅନୁସାରେ ପ୍ରାରବ୍ଧ ମିଳିଥାଏ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ପୁଣି ଜ୍ଞାନର ପାଠ ଶେଷ ହୋଇଯିବ। ତୁମକୁ 84 ଜନ୍ମ ପରେ ପୁନର୍ବାର ଜ୍ଞାନ ମିଳିଛି। ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ। ତୁମେ ପ୍ରାରବ୍ଧ ଭୋଗ କରୁଛ। ସେଠାରେ ଅନ୍ୟ କୌଣସି ଧର୍ମାବଲମ୍ବୀ ମାନଙ୍କର ଚିତ୍ର ଆଦି ରହିବ ନାହିଁ। ଭକ୍ତି ମାର୍ଗରେ ତୁମର ଚିତ୍ର ହିଁ ରହିବ। ସତ୍ୟଯୁଗରେ କାହାର ଚିତ୍ର ଆଦି ରହିବ ନାହିଁ। ତୁମର ଚିତ୍ର ସବୁ ସାରା ଭକ୍ତି ମାର୍ଗରେ ରହିଥାଏ। ତୁମର ରାଜ୍ୟରେ ଆଉ କାହାର ଚିତ୍ର ରହିବ ନାହିଁ। କେବଳ ଦେବୀ ଦେବତା ମାନେ ହିଁ ରହିବେ। ଏଥିରେ ହିଁ ବୁଝୁଛନ୍ତି ଯେ ଆଦି ସନାତନ ଦେବୀ ଦେବତା ମାନେ ହିଁ ଅଟନ୍ତି। ପରେ ପୁଣି ସୃଷ୍ଟି ବଢି ଚାଲିଥାଏ। ତୁମ ସନ୍ତାନ ମାନଙ୍କୁ ଏହି ଜ୍ଞାନକୁ ସ୍ମରଣ କରି ଅତୀନ୍ଦ୍ରିୟ ସୁଖରେ ରହିବା ଦରକାର। ବହୁତ ପଏଣ୍ଟ ରହିଛି, କିନ୍ତୁ ବାବା ଜାଣୁଛନ୍ତି ମାୟା ଘଡି ଘଡି ଭୁଲାଇ ଦେଉଛି। ତେଣୁ ଏ କଥା ମନେ ରହିବା ଉଚିତ ଯେ ଶିବ ବାବା ଆମକୁ ପଢ଼ାଉଛନ୍ତି। ସିଏ ସର୍ବୋଚ୍ଚ ଅଟନ୍ତି। ଆମକୁ ଏବେ ଘରକୁ ଫେରିବାକୁ ପଡିବ। ଏହା କେତେ ସହଜ କଥା। ସମସ୍ତଙ୍କର ଆଧାର ଯୁଗ ଉପରେ ହିଁ ରହିଛି। ଆମକୁ ଦେବତା ହେବାର ଅଛି, ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ବିକାର ହିଁ ଭୂତ ଅଟନ୍ତି। କାମ ବିକାରର ଭୂତ, କ୍ରୋଧର ଭୂତ, ଦେହ ଅଭିମାନର ଭୂତ ମଧ୍ୟ ରହିଛି। ହଁ, କାହା ଭିତରେ ଅଧିକ ଭୂତ ଅଛି, କାହା ପାଖରେ କମ୍। ତୁମେ ବ୍ରାହ୍ମଣ ସନ୍ତାନ ମାନେ ଜାଣିଛ ଯେ ଏହି ପାଞ୍ଚଟି ବଡ଼ ଭୂତ ରହିଛନ୍ତି। କାମ ବିକାରର ଭୂତ ହେଉଛି ନମ୍ବର 1 ଭୂତ। ଦ୍ୱିତୀୟ ନମ୍ବରରେ ରହିଛି କ୍ରୋଧ ରୂପକ ଭୂତ। କେହି ଯଦି ଅସଂଯତ କଥାବାର୍ତ୍ତା କରୁଛନ୍ତି, ତେ ବାବା କହୁଛନ୍ତି ଏ କ୍ରୋଧି ଅଟେ। ଏହି ଭୂତ ବାହାରି ଯିବା ଉଚିତ, କିନ୍ତୁ ଭୂତ ବାହାରିବା ବହୁତ ମୁସ୍କିଲ ଅଟେ। କ୍ରୋଧ ପରସ୍ପରକୁ ଦୁଃଖ ଦେଇଥାଏ, ମୋହ ଦ୍ୱାରା ବହୁତଙ୍କୁ ଦୁଃଖ ହୋଇନଥାଏ। ଯାହାଙ୍କର ମୋହ ଥିବ ତାଙ୍କୁ ହିଁ ଦୁଃଖ ହେବ। ସେଥିପାଇଁ ବାବା ବୁଝାଉଛନ୍ତି ଏହି ଭୂତ ଗୁଡିକୁ ବାହାର କରିଦିଅ। ପ୍ରତ୍ୟେକ ସନ୍ତାନ ମାନଙ୍କୁ ବିଶେଷ ଭାବରେ ପାଠ ପଢା ଏବଂ ଦୈବୀ ଗୁଣ ପ୍ରତି ଧ୍ୟାନ ଦେବା ଉଚିତ। କେତେକ ସନ୍ତାନ ମାନଙ୍କ ଭିତରେ ତ କ୍ରୋଧର ଅଂଶ ମଧ୍ୟ ନାହିଁ। କେହି ତ କ୍ରୋଧିତ ହୋଇ ବହୁତ ଲଢେଇ କରିଥାନ୍ତି। ପିଲାମାନେ ଖ୍ୟାଲ କରିବା ଉଚିତ ଯେ ଆମକୁ ଦୈବୀ ଗୁଣ ଧାରଣ କରି ଦେବତା ହେବାକୁ ପଡିବ। କେବେ କ୍ରୋଧରେ କଥା ହେବା ଅନୁଚିତ। କେହି ରାଗିଲେ ଭାବିନିଅ ଯେ ୟାଙ୍କ ଭିତରେ କ୍ରୋଧର ଭୂତ ରହିଛି। ସେମାନେ ଯେପରି ଭୂତନାଥ ଭୂତନାଥିନୀ ହୋଇଯାଉଛନ୍ତି, ଏପରି ଭୂତଙ୍କ ସହିତ କେବେ କଥା ହେବା ଉଚିତ ନୁହେଁ। ଜଣେ ଯଦି କ୍ରୋଧରେ ଆସି କଥା ହେଲା, ଅନ୍ୟ ଜଣଙ୍କ ପାଖକୁ ମଧ୍ୟ ଭୂତ ଆସିଗଲା। ତେବେ ଭୂତ ପରସ୍ପର ମଧ୍ୟରେ ଲଢେଇ କରିବାରେ ଲାଗିଯିବେ। ଭୂତ ନାଥ ନାଥିନୀ ଅକ୍ଷର ବହୁତ ଖରାପ ଅଟେ। ଭୂତର ପ୍ରବେଶତା ନ ହୋଇଯାଉ ସେଥିପାଇଁ ମନୁଷ୍ୟମାନେ ତାଙ୍କ ଠାରୁ ଦୂରେଇ ଯାଇଥାନ୍ତି। ଭୂତ ସମ୍ମୁଖରେ ଛିଡ଼ା ହେବା ମଧ୍ୟ ଉଚିତ ନୁହେଁ, ନଚେତ ପ୍ରବେଶତା ହୋଇଯିବ। ବାବା ଆସି ଆସୁରୀ ଗୁଣ ବାହାର କରି ଦୈବୀ ଗୁଣ ଧାରଣ କରାଉଛନ୍ତି। ବାବା କହୁଛନ୍ତି, ମୁଁ ଆସିଥିଲି ଦୈବୀ ଗୁଣ ଧାରଣ କରାଇ ଦେବତା ବନାଇବା ପାଇଁ। ପିଲାମାନେ ଜାଣିଛନ୍ତି ଆମେ ଦୈବୀ ଗୁଣ ଧାରଣ କରୁଛୁ। ଦେବତାମାନଙ୍କର ଚିତ୍ର ମଧ୍ୟ ସମ୍ମୁଖରେ ରହିଛି। ବାବା ବୁଝାଉଛନ୍ତି, କ୍ରୋଧିତ ବ୍ୟକ୍ତିଙ୍କ ଠାରୁ ଏକଦମ ଦୂର ହୋଇଯାଅ। ନିଜକୁ ସୁରକ୍ଷିତ ରଖିବାର ଉପାୟ କରିବା ଦରକାର। ଆମ ଭିତରେ କ୍ରୋଧ ନ ଆସୁ, ନଚେତ 100 ଗୁଣା ପାପ ଚଢିଯିବ। ବାବା ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି। ପିଲାମାନେ ମଧ୍ୟ କହୁଛନ୍ତି, ବାବା ଅବିକଳ କଳ୍ପ ପୂର୍ବ ସଦୃଶ ବୁଝାଉଛନ୍ତି। ପୁରୁଷାର୍ଥର କ୍ରମ ଅନୁସାରେ ସମସ୍ତେ ବୁଝିବେ। ନିଜ ଉପରେ ଏବଂ ଅନ୍ୟମାନଙ୍କ ଉପରେ ମଧ୍ୟ ଦୟା କରିବାକୁ ହେବ। କେହି ନିଜ ଉପରେ ଦୟା କରିନଥାନ୍ତି, ଅନ୍ୟ ଉପରେ କରିଥାନ୍ତି, ତେଣୁ ସେମାନେ ଉଚ୍ଚକୁ ଉଠିଯାଇଥାନ୍ତି, ଇଏ ନିଜେ ପୁଣି ତଳେ ରହିଯାଇଥାନ୍ତି। ନିଜେ ବିକାର ଉପରେ ବିଜୟ ପ୍ରାପ୍ତ କରୁନାହାନ୍ତି, ଅନ୍ୟକୁ ବୁଝାଉଛନ୍ତି, ଯାହାକି ସେ ବିଜୟୀ ହୋଇଯାଇଥାନ୍ତି। ଏପରି ମଧ୍ୟ ଚମତ୍କାର ହୋଇଥାଏ। ଆଚ୍ଛା ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ଜ୍ଞାନକୁ ସ୍ମରଣ କରି ଅତୀନ୍ଦ୍ରିୟ ସୁଖରେ ରହିବାକୁ ହେବ। କାହା ସହିତ ବି ଅସଂଯତ କଥାବାର୍ତ୍ତା କରିବା ଅନୁଚିତ। କେହି ଯଦି କ୍ରୋଧିତ ହୋଇ କଥାବାର୍ତ୍ତା କରୁଛି, ତେବେ ତାଙ୍କ ଠାରୁ ଦୂରେଇ ଯିବା ଉଚିତ। 2 ନମ୍ବର, ଭଗବାନଙ୍କର ଉତ୍ତରାଧିକାରୀ ହେବା ପାଇଁ ପ୍ରଥମେ ତାଙ୍କୁ ନିଜର ଉତ୍ତରାଧିକାରୀ କରିବାକୁ ହେବ। ବୁଦ୍ଧିମାନ ହୋଇ ନିଜର ସବୁକିଛି ବାବାଙ୍କୁ ଅର୍ପଣ କରି ସେଥିରୁ ନିଜର ମମତ୍ୱ ତୁଟାଇ ଦେବାକୁ ହେବ। ନିଜ ଉପରେ ନିଜେ ହିଁ ଦୟା କରିବାକୁ ହେବ। ବରଦାନ, ସର୍ବଦା ସାକ୍ଷୀ ସ୍ଥିତିରେ ରହି ନିଜର ଉଚ୍ଚ ସ୍ଥିତି ଦ୍ୱାରା ସର୍ବ ଆତ୍ମାଙ୍କୁ ସକାଶ ଦେଉଥିବା ବାବାଙ୍କ ସମାନ ଅବ୍ୟକ୍ତ ଫରିସ୍ତା ହୁଅ। ଚାଲିବା ବୁଲିବା ସମୟରେ ନିଜକୁ ଆତ୍ମା ଏବଂ କର୍ମ କରିବା ସମୟରେ ଅବ୍ୟକ୍ତ ଫରିସ୍ତା ମନେ କରିବ, ତେବେ ସର୍ବଦା ଖୁସିରେ ଉଡ଼ିବାକୁ ଲାଗିବ। କାରଣ ଫରିସ୍ତା ଅର୍ଥାତ୍ ସର୍ବଦା ଉଚ୍ଚ ସ୍ଥିତିରେ ରହୁଥିବା ଆତ୍ମା, ଏହି ଦେହର ଦୁନିଆରେ ଯାହା ବି ହୋଇଥାଉ, କିନ୍ତୁ ତୁମେ ସାକ୍ଷୀ ସ୍ଥିତିରେ ରହି ସମସ୍ତଙ୍କର ପାଠକୁ ଦେଖୁଥାଉ ଏବଂ ସକାଶ ଦେଉଥାଉ, କିନ୍ତୁ କେବେ ବି ନିଜର ଉଚ୍ଚ ସ୍ଥିତିର ଆସନକୁ ତଳକୁ ଆସି କାହାକୁ ସକାଶ ଦେଇ ପାରିବ ନାହିଁ। ତେଣୁ ସର୍ବଦା ଉଚ୍ଚ ସ୍ଥିତିରେ ସ୍ଥିତ ହୋଇ ନିଜର ମନର ବୃତ୍ତି ଦ୍ୱାରା ଦୃଷ୍ଟି ଦ୍ୱାରା ସହଯୋଗର କଲ୍ୟାଣର ସକାଶ ଦିଅ, ତଳ ଉପର ସ୍ଥିତି ଦ୍ୱାରା ନୁହେଁ। ତେବେ ଯାଇ ଯେକୌଣସି ପ୍ରକାରର ବାତାବରଣରେ ସୁରକ୍ଷିତ ରହି ବାବାଙ୍କ ସମାନ ଅବ୍ୟକ୍ତ ଫରିସ୍ତା ଭବର ବରଦାନୀ ହୋଇପାରିବ। ଲୁଗାନ, ନିଜର ଯୋଗ ବଳ ଦ୍ୱାରା ଦୁଃଖକୁ ସୁଖରେ ଏବଂ ଅଶାନ୍ତିକୁ ଶାନ୍ତିରେ ପରିବର୍ତ୍ତନ କର। ନିଜର ଶକ୍ତିଶାଳୀ ଶକ୍ତିଶାଳୀ ସଂକଳ୍ପ ଦ୍ଵାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ଚଉଦ ନମ୍ବର, ନିଜର ଶୁଭ ଭାବନା, ଶ୍ରେଷ୍ଠ କାମନା, ଶ୍ରେଷ୍ଠ ବୃତ୍ତି, ଶ୍ରେଷ୍ଠ ପ୍ରକମ୍ପନ ଦ୍ଵାରା ଯେକୌଣସି ସ୍ଥାନରେ ରହି ସଂକଳ୍ପ ଦ୍ଵାରା ଅନେକ ଆତ୍ମାଙ୍କର ସେବା କରିପାରିବ। ତେବେ ଏହାର ବିଧି ହେଲା ଲାଇଟ୍ ହାଉସ୍ ମାଇଟ୍ ହାଉସ୍ ହେବା, ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ହେବା। ଏଥିରେ କୌଣସି ସ୍ଥୂଳ ସାଧନର ସୁଯୋଗ ମିଳିବାର ବା ସମୟର କୌଣସି ସମସ୍ୟା ନାହିଁ, କେବଳ ଲାଇଟ୍ ମାଇଟ୍ରେ ସମ୍ପନ୍ନ ରହିବା ଦରକାର। ଓମ୍ ଶାନ୍ତି।